ആകാശവാണി. ସମ୍ବାଦ ପଢୁଛନ୍ତି ବିରଞ୍ଜି ନାରାୟଣ ସେଠୀ. ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମତଦାନ ଜାରି ରହିଛି। ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। କେରଳରେ ଲୋକସଭା ନିର୍ବାଚନ ପାଇଁ ଆଉ ସପ୍ତାହେ ସମୟ ବାକି ଥିବାବେଳେ ତିନୋଟି ମୁଖ୍ୟ ରାଜନୈତିକ ସାମ୍ମୁଖ୍ୟ ସେମାନଙ୍କର ପ୍ରଚାର ତ୍ୱରାନ୍ୱିତ କରିଛନ୍ତି ଏବଂ ଭାରତୀୟ ରେଳବାଇ ଗ୍ରୀଷ୍ମ ଋତୁରେ ରେଳଯାତ୍ରୀମାନଙ୍କୁ ସୁବିଧାରେ ଯାତ୍ରା କରିବାକୁ ଦେବା ଲାଗି ରେକର୍ଡ ସଂଖ୍ୟକ 9111 ଟ୍ରେନ୍ ଚଳାଉଛି। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ 102 ଲୋକସଭା ଆସନରେ ମତଦାନ ଚାଲିଛି। ତାହା ମଧ୍ୟରୁ 11 ଆସନ ଅନୁସୂଚିତ ଉପଜାତି ବର୍ଗ ଓ 18 ଆସନ ଅନୁସୂଚିତ ଜାତିବର୍ଗ ପାଇଁ ସଂରକ୍ଷିତ ରହିଛି। 17 ରାଜ୍ୟ ଓ 4 କେନ୍ଦ୍ରଶାସିତ ଅଞ୍ଚଳରେ ଆଜି ମତଦାନ ହେଉଛି। ସେଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ମଣିପୁର ଓ ମେଘାଳୟ ରହିଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ସର୍ବାନନ୍ଦ ସୋନୱାଲ, କିରଣ ରିଜିଜୁ, ଜିତେନ୍ଦ୍ର ସିଂ, ସଞ୍ଜୀବ ବଲିଆଁ, ବିଜେପି ନେତା ତାମିଲସାଇ ସୁନ୍ଦର ରାଜନ, ଜିତିନ ପ୍ରସାଦ, କଂଗ୍ରେସ ନେତା ଗୌରବ ଗୋଗୋଇ, କାର୍ତ୍ତି ଚିଦାମ୍ଘରମ୍, ନକୁଳ ନାଥ ଓ ଡିଏମ୍କେ ନେତା ଦୟାନିଧି ମାରାନଙ୍କର ଆଜିର ନିର୍ବାଚନରେ ଭାଗ୍ୟ ନିର୍ଦ୍ଧାରିତ ହେବ। ଏହି ପର୍ଯ୍ୟାୟରେ 1625 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମତଦାନ 7:00 ଆରମ୍ଭ ହୋଇଛି ଓ ଅପରାହ୍ନ 6:00 ଶେଷ ହେବ। ଉତ୍ତର ପୂର୍ବାଞ୍ଚଳ ଓ ପାହାଡ଼ିଆ ଅଞ୍ଚଳରେ ମତଦାନ ଯଥାକ୍ରମେ 4:00 ଓ 5:00 ବେଳେ ଶେଷ ହେବ, କିନ୍ତୁ ନକ୍ସଲ ଉପଦ୍ରତ ଅଞ୍ଚଳରେ ମତଦାନ ଅପରାହ୍ନ 3:00 ଓ 4:00 ସୁଦ୍ଧା ଶେଷ ହୋଇଯିବ। ଏହି ପର୍ଯ୍ୟାୟରେ 16,63,000 ମତଦାତା 1,63,000 ମତଦାନ କେନ୍ଦ୍ରରେ ମତଦାନ କରୁଛନ୍ତି। ମୋଟ ଭୋଟରଙ୍କ ମଧ୍ୟରେ 8,40,000 ପୁରୁଷ ଥିବାବେଳେ 8,23,000 ମହିଳା ଓ 11,000 କ୍ଲିବ ଭୋଟର ଅଛନ୍ତି। ପ୍ରଥମ ଥର ପାଇଁ ମତଦାନ କରୁଥିବା 36,00,000 ଯୁବା ଭୋଟର ଆଜି ମତଦାନ କରୁଛନ୍ତି। ଏହି ପର୍ଯ୍ୟାୟରେ 85 ଅଧିକ ବୟସର 14,00,000 ଭୋଟର ଓ 14,00,000 ଦିବ୍ୟାଙ୍ଗ ଭୋଟରଙ୍କୁ ଘରୁ ମତଦାନ କରିବାର ବିକଳ୍ପ ଦିଆଯାଇଛି। ପ୍ରତ୍ୟେକ ମତଦାତା ସହଜରେ ଆସି ମତଦାନ କରିବା ପାଇଁ ନିର୍ବାଚନ କମିଶନ ଜଳ, ଆଶ୍ରୟସ୍ଥଳୀ, ଶୌଚାଳୟ, ର୍ୟାମ୍ପ, ସ୍ୱେଚ୍ଛାସେବୀ, ହ୍ୱିଲ୍ ଚେୟାର ଓ ବିଦ୍ୟୁତ୍ ଭଳି ମୌଳିକ ସୁବିଧା ଯୋଗାଇଛି। ଭୋଟ୍ ଗ୍ରହଣକାରୀ ଅଫିସର ଓ ନିରାପତ୍ତା ବାହିନୀ ଯବାନମାନଙ୍କର ମୁତୟନ ପାଇଁ 41 ହେଲିକପ୍ଟର, 84 ସ୍ୱତନ୍ତ୍ର ଟ୍ରେନ୍ ଓ 1,00,000 ଗାଡ଼ି ମୁତୟନ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖିବାକୁ ବିଭିନ୍ନ ସ୍ଥାନରେ 361 ଜଣ ପର୍ଯ୍ୟବେକ୍ଷକ ମୁତୟନ ହୋଇଛନ୍ତି। 4,000 ଅଧିକ ଫ୍ଲାଇଂ ସ୍କ୍ୱାଡ୍, 5,000 ଅଧିକ ପରିସଂଖ୍ୟାନ ତଦାରଖ ଟିମ୍ ଓ 2,000 ଭିଡ଼ିଓ ତଦାରଖ ଟିମ୍ ଅହରହ ନଜର ରଖିଛନ୍ତି। ଶତକଡ଼ା 50% ଭୋଟ୍ଗ୍ରହଣ କେନ୍ଦ୍ରରେ ୱେବ୍କାଷ୍ଟିଂ କରାଯାଉଛି। ସମସ୍ତ ଭୋଟ୍ଗ୍ରହଣ କେନ୍ଦ୍ରରେ କ୍ଷୁଦ୍ର ପର୍ଯ୍ୟବେକ୍ଷକମାନେ ମୁତୟନ ହୋଇଛନ୍ତି। 1,300 ଆନ୍ତଃରାଜ୍ୟ ସୀମାନ୍ତ ଘାଟି ଓ 162 ଆନ୍ତର୍ଜାତିକ ସୀମାନ୍ତ ଘାଟି ଉପରେ କଡ଼ା ନଜର ରଖାଯାଇଛି। ମାଦକଦ୍ରବ୍ୟ, ନିଶାଦ୍ରବ୍ୟ, ଟଙ୍କା ଓ ଉପହାର ସାମଗ୍ରୀଗୁଡ଼ିକର ଚାଲାଣ ଉପରେ ନଜର ରଖାଯାଇଛି। ସମୁଦ୍ରପଥ ଓ ଆକାଶପଥରେ କଡ଼ା ପହରା ଦିଆଯାଉଛି। ଆଜି ମଧ୍ୟ ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ବିଧାନସଭା ନିର୍ବାଚନରେ ମତଦାନ ଚାଲିଛି। ଆମର ହସ୍ତଗତ ହୋଇଥିବା ଖବର ଅନୁସାରେ ପୂର୍ବାହ୍ନ 11 ସୁଦ୍ଧା ତାମିଲନାଡୁରେ 24% ମତଦାନ ହୋଇଥିବା ବେଳେ ଉତ୍ତରାଖଣ୍ଡରେ 25%, ଅରୁଣାଚଳ ପ୍ରଦେଶରେ 19%, ମେଘାଳୟରେ 13%, ଉତ୍ତରପ୍ରଦେଶରେ 25%, ମହାରାଷ୍ଟ୍ରରେ 19%, ପଶ୍ଚିମବଙ୍ଗରେ 33%, ସିକ୍କିମ୍ରେ 24%, ବିହାରରେ 20%, ଆସାମରେ 27%, ଛତିଶଗଡ଼ରେ 28%, ମଣିପୁରରେ 29% ଓ ରାଜସ୍ଥାନରେ 22% ମତଦାନ ହୋଇଛି। ମଣିପୁରରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଆଜି ଆଭ୍ୟନ୍ତରୀଣ ସଂସଦୀୟ ନିର୍ବାଚନ ମଣ୍ଡଳୀର 30 ବିଧାନସଭା କ୍ଷେତ୍ର ଓ ବାହ୍ୟ ମଣିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀର 15 ବିଧାନସଭା କ୍ଷେତ୍ରରେ ମତଦାନ ଜାରି ରହିଛି। ଆଭ୍ୟନ୍ତରୀଣ ଲୋକସଭା ଆସନରେ 6 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ବାହ୍ୟ ଲୋକସଭା ଆସନରେ 4 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି ଏପର୍ଯ୍ୟନ୍ତ ସେଠାରେ କୌଣସି ଗଣ୍ଡଗୋଳର ଖବର ମିଳିନାହିଁ। ପୂର୍ବାହ୍ନ 11 ସୁଦ୍ଧା ଆଭ୍ୟନ୍ତରୀଣ ମଣିପୁରରେ 30% ଓ ବାହ୍ୟ ମଣିପୁରରେ 26% ମତଦାନ ରେକର୍ଡ କରାଯାଇଥିଲା। ମଧ୍ୟପ୍ରଦେଶ ଲୋକସଭା ନିର୍ବାଚନରେ ଆଜି 6ଟି ଆସନ ପାଇଁ ମତଦାନ ଚାଲିଛି। ମତଦାନର 2 ଘଣ୍ଟା ମଧ୍ୟରେ ଶତକଡ଼ା 15% ମତଦାନ ରେକର୍ଡ କରାଯାଇଥିଲା। ବାଲାଘାଟଠାରେ ସର୍ବାଧିକ ଶତକଡ଼ା 16.53% ଓ ସିଦ୍ଧିରେ ସର୍ବନିମ୍ନ ଶତକଡ଼ା 13.53% ମତଦାନ ରେକର୍ଡ କରାଯାଇଥିଲା। ବିହାରର ଗୟା, ନୱାଡ଼ା, ଜାମୁଇ ଓ ଔରଙ୍ଗାବାଦ ଆସନ ଲୋକସଭା ନିର୍ବାଚନରେ ମତଦାନ ମଧ୍ୟମ ଥିବାର ଖବର ମିଳିଛି। ଭୀଷଣ ଗରମ ସତ୍ତ୍ୱେ ଯୁବା ଓ ପ୍ରଥମ ଥର ପାଇଁ ମତଦାନ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି। ଆକାଶବାଣୀ ସହ କଥାବାର୍ତ୍ତା ସମୟରେ ଗୟା ନିର୍ବାଚନ ମଣ୍ଡଳୀରେ କିଛି ଯୁବା ଏହି ମତଦାନକୁ ସେମାନଙ୍କର ଜୀବନର ମାଇଲସ୍ତମ୍ଭ ଭାବେ ବର୍ଷ୍ଣନା କରିଛନ୍ତି। ଏହି ପର୍ଯ୍ୟାୟରେ ମତଦାନ ହେଉଥିବା 15ଟି ବିଧାନସଭା କ୍ଷେତ୍ର ନକ୍ସଲ ଉପଦ୍ରତ ଅଞ୍ଚଳରେ ଆସୁଥିବାରୁ ସେଗୁଡ଼ିକରେ ଅପରାହ୍ନ 4ଟା ସୁଦ୍ଧା ମତଦାନ ଶେଷ ହୋଇଯିବ। ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଏହି ପର୍ଯ୍ୟାୟରେ 5ଟି ଲୋକସଭା ଆସନରେ ମତଦାନ ହେବ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଆଜି ସନ୍ଧ୍ୟାରେ କଟିହାରର ରାଜେନ୍ଦ୍ର ଷ୍ଟାଡିୟମ୍ଠାରେ ଏକ ସଭାରେ ଉଦ୍ବୋଧନ ଦେବେ। ଆର୍ଜେଡି ନେତା ତେଜସ୍ୱୀ ଯାଦବ ଆଜି ବାଙ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ଭୈରଗଞ୍ଜଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି। ସେ ପୂର୍ଣ୍ଣିଆ, ଦରଭଙ୍ଗା ଓ ସମସ୍ତିପୁରରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀମାନଙ୍କ ସମର୍ଥନରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେବେ। ବିଜେପି ନେତା ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ଏନ୍ଡିଏ ପ୍ରାର୍ଥୀମାନଙ୍କ ସମର୍ଥନରେ ସଭାମାନ କରୁଛନ୍ତି। ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। ରାଜନୈତିକ ଦଳଗୁଡ଼ିକର ବଡ଼ ବଡ଼ ନେତାମାନେ ର୍ୟାଲି କରିବା ସହ ଘର ଘର ବୁଲି ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ୍ରୋହା ଜିଲ୍ଲାର ଗଜରାଉଲାଠାରେ ଏକ ସଭାରେ ଉଦ୍ବୋଧନ ଦେଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଲନ୍ଦ ସହରରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି। ଆଜି ସେ ଆଉ କିଛି ର୍ୟାଲିରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଜି ଗୌତମ ବୁଦ୍ଧ ନଗରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଉଛନ୍ତି। କେରଳରେ ଲୋକସଭା ନିର୍ବାଚନ ପାଇଁ ଆଉ ସପ୍ତାହେ ସମୟ ବାକି ଥିବାବେଳେ 3ଟି ମୁଖ୍ୟ ରାଜନୈତିକ ସାମ୍ମୁଖ୍ୟ ସେମାନଙ୍କର ପ୍ରଚାର ତ୍ୱରାନ୍ୱିତ କରିଛନ୍ତି। ସେଗୁଡ଼ିକର ଜାତୀୟ ସ୍ତରର ନେତାମାନେ କେରଳରେ ଯାଇ ପ୍ରଚାର କରୁଛନ୍ତି। ବିଜେପି ସଭାପତି ଜେପି ନଡ୍ଡା ୱାୟାନାଡ, ପାଲାକଡ, କୋଟାୟମ୍ ଓ ତିରୁବନନ୍ତପୁରମ୍ରେ ଆଜି ପ୍ରଚାର କରୁଛନ୍ତି। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଚଲ୍ଲାକୁଡ଼ି, ପତନମ୍ଥିଟା ଓ ତିରୁବନନ୍ତପୁରମ୍ରେ ଆସନ୍ତାକାଲି ପ୍ରଚାର କରିବେ। କର୍ଣ୍ଣାଟକ ମନ୍ତ୍ରୀ କେକେ ଜର୍ଜ ମଧ୍ୟ କେରଳରେ ନିର୍ବାଚନ ପ୍ରଚାର କରିବେ। ଇତିମଧ୍ୟରେ ସିପିଏମ୍ ପଲିଟିବ୍ୟୁରୋ ସଦସ୍ୟ ସୁଭାସିନୀ ଅଲ୍ଲି ଏଲ୍ଡିଏଫ୍ ପାଇଁ ପ୍ରଚାର କରିବେ। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ କୋଜିକୋଡ଼େ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି। ଭାରତୀୟ ରେଳବାଇ ଗ୍ରୀଷ୍ମ ଋତୁରେ ରେଳଯାତ୍ରୀମାନଙ୍କୁ ସୁବିଧାରେ ଯାତ୍ରା କରିବାକୁ ଦେବା ଲାଗି ରେକର୍ଡ ସଂଖ୍ୟକ 9,111 ଟ୍ରେନ୍ ଚଳାଉଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସଂଖ୍ୟକ ଟ୍ରେନ୍ ଚଳାଚଳ କରିବ। ଗତବର୍ଷ 6,369 ଟ୍ରେନ୍ ଚଳାଚଳ କରୁଥିଲା। ଏଥରକ 2,742 ଅଧିକ ଟ୍ରେନ୍ ଚଳାଚଳ କରିବା ସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇର ପ୍ରତିଶ୍ରତିବଦ୍ଧତାର ଏହା ପ୍ରମାଣ ଦେଇଛି। ରେଳ ମନ୍ତ୍ରଣାଳୟ କହିଛି ଅତିରିକ୍ତ ଟ୍ରେନ୍ଗୁଡ଼ିକ ଦେଶର ମୁଖ୍ୟ ସ୍ଥାନଗୁଡ଼ିକୁ ସଂଯୋଗ କରୁଛି, ଫଳରେ ବଡ଼ ବଡ଼ ରେଳ ଷ୍ଟେସନରୁ ଯାତ୍ରୀମାନେ ନିର୍ବିଘ୍ନରେ ଯାତ୍ରା କରିପାରିବେ। ସମସ୍ତ ଜୋନାଲ୍ ରେଳବାଇ ଅତିରିକ୍ତ ଟ୍ରେନ୍ ଚଳାଚଳ ପାଇଁ ପଦକ୍ଷେପ ନେଇଛନ୍ତି। ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାତ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀରେ ଗ୍ରୀଷ୍ମ ଋତୁ ସମୟରେ ଯାତ୍ରୀମାନଙ୍କର ଭିଡ଼ କମ୍ କରିବାରେ ଏହି ଟ୍ରେନ୍ଗୁଡ଼ିକ ସହାୟତା କରିବ। ଗ୍ରୀଷ୍ମ ଋତୁ ସମୟରେ ରେଳ ଷ୍ଟେସନ୍ଗୁଡ଼ିକରେ ପାନୀୟ ଜଳକୁ ନିଶ୍ଚିତ କରିବା ପାଇଁ ସମସ୍ତ ଜୋନାଲ୍ ରେଳବାଇକୁ କୁହାଯାଇଛି। ଯାତ୍ରୀ ଭିଡ଼ର ପରିଚାଳନା ପାଇଁ ବଡ଼ ବଡ଼ ରେଳ ଷ୍ଟେସନ୍ରେ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମତଦାନ ଜାରି ରହିଛି। ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। କେରଳରେ ଲୋକସଭା ନିର୍ବାଚନ ପାଇଁ ଆଉ ସପ୍ତାହେ ସମୟ ବାକି ଥିବାବେଳେ 3ଟି ମୁଖ୍ୟ ରାଜନୈତିକ ସାମ୍ମୁଖ୍ୟ ସେମାନଙ୍କର ପ୍ରଚାର ତ୍ୱରାନ୍ୱିତ କରିଛନ୍ତି।